ନମସ୍କାର, ମୋ ନାଁ ଅର୍ପିତା ସାହୁ, ମୁଁ ଶୁକ୍ରବିହାର ୱାର୍ଡ ନମ୍ବର 66 ରୁ କହୁଛି। ଆମର ସପ୍ତାହକୁ ଡ୍ରେନ୍ ସଫା ହଉଛି ତ ମୁଁ ବହୁତ ଖୁସି ଅଛି ସେଥିପାଇଁ, କିନ୍ତୁ ଦୁଃଖର ବିଷୟ କି ଡ୍ରେନ୍ ଟି ସବୁଦିନ ଆମର ଡ୍ରେନ୍ ଟି ଯଦି ସଫା ହେଇଥାନ୍ତା ଆମେ ଆହୁରି ବହୁତ ଖୁସି ହେଇଥାନ୍ତୁ। ମାନେ ଡ୍ରେନ୍ ରେ ବହୁତ ଅଳିଆ ଜମା ହଉଛି ଆଉ ଦୁର୍ଗନ୍ଧ ମଧ୍ୟ ବାହାରୁଛି, ବିଭିନ୍ନ ପ୍ରକାର ପୋକ ଜୋକ ଘର ଆମର ଘର ସାରା ଚାଲୁ ମାନେ ବୁଲୁଛନ୍ତି, ତ ଆମର ଛୋଟ ପିଲା ଯେହେତୁ ଘରେ ଅଛନ୍ତି ବିଭିନ୍ନ ପ୍ରକାର ରୋଗ ହେବାର ମଧ୍ୟ ଆମର ସମ୍ଭାବନା ବହୁତ ଅଛି। ତ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଆମର ତେଲ କିରୋସିନି କିମ୍ବା ତେଲ ଆମର ଏଇଠି ପକେଇବା ପାଇଁ, ମୁଁ ବ୍ଲିଚିଙ୍ଗ ନହେଲେ ବ୍ଲିଚିଙ୍ଗ କିମ୍ବା କିରୋସିନି ନହେଲେ ତେଲ କିନ୍ତୁ ଏଇଠି ପକେଇବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଏମିତି ପଦକ୍ଷେପ ନେଲେ ମୁଁ ବହୁତ ଖୁସି ହୁଅନ୍ତି।